ॐ नमो भगवते वासुदेवाय श्रीमद्भागवतम दशम स्कंद अष्टम अध्याय श्लोक 47 पितरौ नान्वविन्देतां कृष्णोदारार्भकेहितम् गायन्त्यद्यापि कवयो जल्लोकसमलापहम् कृष्णोदारार्भकेहितम् गायन्त्यद्यापि कवयो जल्लोकसमलापहम् ईतरोऽनन्यविन्देतां कृष्णोदारार्भकेहितम् गायन्त्यद्यापि कवयो जल्लोकसमलापहम् ईतरोऽनन्यविन्देतां कृष्णोदारार्भकेहितम् गायन्त्यद्यापि कवयो
କୃଷ୍ଣ ବସୁଦେବ ଏବଂ ଦେବଦୀଙ୍କ ପ୍ରତି ଏତେ ପ୍ରସନ୍ନ ଥିଲେ ଯେ ସେ ତାଙ୍କର ପୁତ୍ର ରୂପେ ଅବତୀର୍ଣ୍ଣ ହେଲେ, କିନ୍ତୁ ତଥାପି ସେମାନେ ଶ୍ରୀକୃଷ୍ଣଙ୍କର ଉଦାର ବାଲ୍ୟଲୀଳା ଉପଭୋଗ କରିପାରିଲେ ନାହିଁ, ଯାହା ଏତେ ମହାନ ଯେ କେବଳ ତାହା କୀର୍ତ୍ତନ କରିବା ଫଳରେ ଜଡ଼ଜଗତର ସମସ୍ତ ପାପ ଦୂର ହୋଇଯାଏ। ନନ୍ଦ ମହାରାଜ ଏବଂ ମା ଯଶୋଦା କିନ୍ତୁ ପୂର୍ଣ୍ଣ ରୂପେ ସେହି ସମସ୍ତ ଲୀଳା ଉପଭୋଗ କରିଥିଲେ, ତେଣୁ ସେମାନଙ୍କ ସ୍ଥିତି ବସୁଦେବ ଏବଂ ଦେବଙ୍କ ଠାରୁ ଶ୍ରେଷ୍ଠ ଅଟେ। ଭାଗବତରେ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଶ୍ରୀକୃଷ୍ଣ ପ୍ରକୃତ ପକ୍ଷେ ଦେବଦୀଙ୍କ ଗର୍ଭରେ ଜନ୍ମଗ୍ରହଣ କରିଥିଲେ, କିନ୍ତୁ ତାଙ୍କ ଜନ୍ମ ପରେ ହିଁ ସେ ନନ୍ଦ ମହାରାଜଙ୍କ ଗୃହକୁ ସ୍ଥାନାନ୍ତରିତ ହୋଇଥିଲେ। ଦେବକୀ ଶ୍ରୀକୃଷ୍ଣଙ୍କୁ ନିଜର ସ୍ତନ୍ୟପାନ ପର୍ଯ୍ୟନ୍ତ କରାଇପାରିନଥିଲେ, କିନ୍ତୁ ଯଶୋଦା ଏବଂ ନନ୍ଦ ମହାରାଜଙ୍କର ଏପରି ସୌଭାଗ୍ୟ ଯେ ସେମାନେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ପୂର୍ଣ୍ଣ ରୂପେ ଉପଭୋଗ କରିଥିଲେ, ଯାହାର ମହିମା ସମସ୍ତ ମୁନିଋଷିମାନେ ଆଜି ମଧ୍ୟ କୀର୍ତ୍ତନ କରୁଛନ୍ତି। ସେମାନେ ପୂର୍ବଜନ୍ମରେ କି ପୁଣ୍ୟକର୍ମ କରିଥିଲେ ଯାହାଫଳରେ ସେମାନେ ଏହି ଉଚ୍ଚ ପଦ ପ୍ରାପ୍ତ ହୋଇଥିଲେ। ଉଷ୍ପାଦାୟ କୃଷ୍ଣ ପୃଷ୍ଠାୟ ଭୂତଳେ ଶ୍ରୀମଦେବ ଭକ୍ତି ସିଦ୍ଧାନ୍ତ ସ୍ୱାମୀ ନୀତି ନାମିନି ନମ ସଦ୍ଭକ୍ତ ମନେ ମଣିପୁର ଧୋବାଚ ରୂପାଦଲ ସଦ୍ବାଣୀ ପ୍ରଚାର ନିର୍ଦ୍ଧାୟ କୃଷ୍ଣ। ତେଣୁ ଆମର ସମସ୍ତ ଭକ୍ତ ସଜ୍ଜନବୃନ୍ଦ ଏବଂ ମାତୃବୃନ୍ଦକୁ ଆମର ଏଇ ଭାଗବତ କ୍ଲାସ୍କୁ ଆମେ ସ୍ୱାଗତ ଜଣାଉଛୁ। ଆମେ ଧାରାବାହିକ ଭାବରେ ଏହିଭଳି ଭାବରେ ଭାଗବତମ ଗୋଟିଏ ଶ୍ଲୋକ ପାଠ କରୁଛୁ ସକାଳ 8ରୁ 9ଟା। ତେଣୁ ଏହିପରି ପର୍ଯ୍ୟାୟରେ ଆମର ଆଜିର କଥା ହେଉଛି ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟ ଶ୍ଲୋକ 47। ଏହି ଅଷ୍ଟମ ଅଧ୍ୟାୟ ଶୀର୍ଷକ ହେଉଛନ୍ତି ଶ୍ରୀକୃଷ୍ଣଙ୍କ ମୁଖ ମଧ୍ୟରେ ବିଶ୍ୱରୂପ ପ୍ରଦର୍ଶନ। ତେଣୁ ଭଗବାନ ତାଙ୍କର ବିଶ୍ୱରୂପ ଦେଖେଇ ପ୍ରତିପାଦିତ କଲେ ଯେ ସିଏ ହେଉଛନ୍ତି ଭଗବାନ, କିନ୍ତୁ ବୃନ୍ଦାବନର ମାଧୁର୍ଯ୍ୟ ଏଭଳି ଯେ ଯେ ଯେତେ ଐଶ୍ୱର୍ଯ୍ୟ ଦେଖିଲେ ମଧ୍ୟ ବୃନ୍ଦାବନବାସୀମାନେ କୃଷ୍ଣଙ୍କୁ ଭଗବାନ ବୋଲି କହିପାରନ୍ତି ନାହିଁ। ଯେମିତି ଆମେ ଯେତେ ଚେଷ୍ଟା କଲେ ମଧ୍ୟ କୃଷ୍ଣ କହିଲେ ଭଗବାନ ନ ଲଗିଲେ ଆମେ କଥା କୃଷ୍ଣ ବାହାରିବ ନାହିଁ। ତେଣୁ ଯଦିଓ ଏଇ ବୃନ୍ଦାବନ ଲୀଳା ସେଠି କୃଷ୍ଣଙ୍କୁ କେହି ଭଗବାନ ବୋଲି ଜାଣନ୍ତି ନାହିଁ ଯେତେ ଐଶ୍ୱର୍ଯ୍ୟ ଦେଖେଇଲେ ମଧ୍ୟ। କିନ୍ତୁ ଆମେ ଯେତେବେଳେ ବୃନ୍ଦାବନ ଲୀଳା କହୁଛେ ସେଠି କୃଷ୍ଣଙ୍କୁ ଭଗବାନ ବୋଲି କହିଦେଉଛୁ, କାହିଁକି ନା ଆମର ଆମେ ବିନା ଭଗବାନରେ କୃଷ୍ଣ ଉଚ୍ଚାରଣ କରିପାରିବୁ ନାହିଁ। ଯାହା ହଉ, ମା ଦୁଇଥର ଦେଖିଲେ ପିତା ପୁତ୍ରଙ୍କର ମୁଖରେ ଦୁଇଥର ଦେଖିଲେ, ବିଶ୍ୱରୂପ ଦେଖିଲେ, କିନ୍ତୁ ଦେଖିକରି ମଧ୍ୟ ସେ କିଛି ସମୟ ପାଇଁ ହୁଏତ ବିଚଳିତ ହୋଇଯାଇଥିଲେ ଭଗବାନ ବୋଲି ତାଙ୍କୁ ଭାବୁଥିଲେ, କିନ୍ତୁ ତାପରେ ପୁଣି ଭଗବାନଙ୍କର ଯେଉଁ ମୋହିନୀ ମାୟା ରହିଛି, ଯେଉଁଟାକ ବିଷ୍ଣୁ ମାୟା, ଭଗବାନଙ୍କର ଦୁଇ ପ୍ରକାର ମାୟା ରହିଛି, ଗୋଟିଏ ହେଉଛି ବହିରଙ୍ଗ ମାୟା, ଗୋଟିଏ ହେଉଛି ଅନ୍ତରଙ୍ଗା ମାୟା। ତେଣୁ ଯେଉଁମାନେ ବହୁତ ଜଗତରେ ରହିଛନ୍ତି, ଭଗବାନ ଭୁଲି ଯାଇଛନ୍ତି, ସେମାନେ ଭଗବାନଙ୍କର ବହିରଙ୍ଗ ମାୟା ଦ୍ୱାରା ବିମୋଚିତ ହୋଇକି ରହିଛନ୍ତି। ଏବଂ ଚିତ୍ ଜଗତରେ ଭଗବାନଙ୍କର ଯେଉଁମାନେ ସେବାରେ ବ୍ରତ ରହିଛନ୍ତି ସେମାନେ ଭଗବାନଙ୍କର ଅନ୍ତରଙ୍ଗ ମାୟାରେ ରହିଛନ୍ତି। ତେଣୁ ସେଇ ବିଷ୍ଣୁ ମାୟାକୁ ବିସ୍ତାର କରିଦେଲେ ଭଗବାନ, ଯେଉଁଥିପାଇଁ କି ଯଶୋଦା ଆଉ ଜାଣିପାରିଲେ ନାହିଁ, ଭୁଲିଗଲେ ଯେ ତାଙ୍କର ପୁତ୍ର ହେଉଛନ୍ତି ଭଗବାନ ବୋଲି ଭୁଲିଗଲେ। ତେଣୁ ଏହିଭଳି ଭାବରେ ଅଷ୍ଟମ ଅଧ୍ୟାୟରେ ବିଭିନ୍ନ ପ୍ରକାର ଭଗବାନଙ୍କ ବାଲ୍ୟଲୀଳା ସବୁ ବର୍ଣ୍ଣନା କରାଯାଇଛି, ବାଲ୍ୟଲୀଳା। ତେଣୁ ଇଏ ଭଗବାନ ଯେଉଁ ବତ୍ସାଧାରଣ କରିବା ପୂର୍ବରୁ ଏସବୁ ଲୀଳା ବୃନ୍ଦାବନରେ ଅନୁଷ୍ଠିତ ହୋଇଥିଲା। ଏ ବୃନ୍ଦାବନରେ ଯେଉଁଠି ଗୋକୁଳରେ ନନ୍ଦ ଯଶୋଦା ରହିଥିଲେ ସେଇଠି ଯେ କୃଷ୍ଣ ବୁଲୁଥିଲେ ତା ନୁହଁ, ସମଗ୍ର 84 ବୃନ୍ଦାବନରେ ଭଗବାନ ବିଚରଣ କରୁଥିଲେ। ଏକ ସମୟରେ ସେ ବିଭିନ୍ନ ସ୍ଥାନରେ ଲୀଳା ସବୁ କରୁଥିଲେ। ତେଣୁ ଏଭଳି ଭାବରେ ଭଗବାନଙ୍କର ଅଦ୍ଭୁତ ଉଦାର ଲୀଳା, ଉଦାର ଲୀଳାଟି କୁହାଯାଇଛି। ତେଣୁ ଏସବୁ ଶୁଣି ଏବଂ ମନଶକ୍ତିରେ ଦେଖୁଛନ୍ତି ମଧ୍ୟ ପରୀକ୍ଷିତ ମହାରାଜ, ତାଙ୍କର ମନଶକ୍ତିରେ ଦେଖୁଛନ୍ତି ଭଗବାନଙ୍କ ଲୀଳା ସଂଗଠିତ ହେଉଛି। ଯେମିତି ଯେଭଳି ଭାବରେ ସୁଖଦେବ ଗୋସ୍ୱାମୀ ଏ ଲୀଳାକୁ ଯେତେବେଳେ ବର୍ଣ୍ଣନା କରୁଛନ୍ତି ସେତେବେଳେ ସେ ତାଙ୍କର ଚକ୍ଷୁ ସମ୍ମୁଖରେ ଦେଖୁଛନ୍ତି। କୁହାଯାଏ ଭକ୍ତମାନେ ଭଗବାନ ଲୀଳାକୁ ମାନେ ଦର୍ଶନ କରନ୍ତି, ଯେଭଳି ଭାବରେ କୁହାଯାଏ ଜୟଦେବ ଗୋସ୍ୱାମୀ ସେ ଭଗବାନ ଲୀଳାକୁ ଦର୍ଶନ କରି ସବୁ ରଚନା କରୁଥିଲେ। ଥରେ ଏହି ପ୍ରସଙ୍ଗରେ କୁହାଯାଏ, ଥରେ ରୂପ ଗୋସ୍ୱାମୀ ଭଗବାନଙ୍କ ଲୀଳା ବର୍ଣ୍ଣନା କରୁଥିବା ସମୟରେ ରାଧାରାଣୀଙ୍କର ରୂପ ବର୍ଣ୍ଣନା କରିଛନ୍ତି, ବର୍ଣ୍ଣନା କରୁଥିଲା ବେଳେ ତାଙ୍କର ବେଣୀକୁ ସର୍ପ ସହିତ ସେ ତୁଳନା କରିଦେଇଥିଲେ। ତେଣୁ ଏଇଟା ଯେତେବେଳେ ସନାତନ ଗୋସ୍ୱାମୀ ତାଙ୍କର ବଡ଼ ଭାଇ ଦେଖିଲେ ପଢ଼ିଲେ, ରୂପ ଗୋସ୍ୱାମୀ ଯାହା ଲେଖନ୍ତି ତାଙ୍କର ବଡ଼ ଭାଇକୁ ଦେଖାନ୍ତି ସନାତନ ଗୋସ୍ୱାମୀଙ୍କୁ। ତେଣୁ ସନାତନ ଗୋସ୍ୱାମୀ ଯେତେବେଳେ ଦେଖିଲେ ସେ ଚିନ୍ତା କଲେ ରାଧାରାଣୀଙ୍କର ବେଣୀକୁ ସର୍ପ ସହିତ ତୁଳନା କରିଦେଇଛନ୍ତି, କିନ୍ତୁ କିଛି କହିଲେ ନାହିଁ ରୂପ ଗୋସ୍ୱାମୀ ଲେଖିଛି, ତେଣୁ ସେ କିଛି କହିଲେ ନାହିଁ। କିନ୍ତୁ ମନରେ ତାଙ୍କର ଟିକେ ସନ୍ଦେହ ହେଲା, ଏଭଳି କାହିଁକି ରୂପ ଲେଖିଲା। ତେଣୁ ସେହି ସମୟରେ କୁହାଯାଏ ରାଧାକୁଣ୍ଡରେ ଥରେ ସ୍ନାନ କରୁଛନ୍ତି, ସେ ଦେଖିଲେ କେତେଜଣ ବାଳିକା ସେଠି ଖେଳୁଛନ୍ତି, ଦେଖିଲେ ତାଙ୍କ ପଛପଟେ ଗୋଟେ ସର୍ପଟେ ଆସୁଛି। ତେଣୁ ସନାତନ ଗୋସ୍ୱାମୀ କହିଲେ, ଲାଲି ତୁମ ପଛପଟେ ସର୍ପ ଅଛି, ସାବଧାନ ସାବଧାନ, ଏଭଳି ଭାବେ ଯଦି କହିଲେ ମଧ୍ୟ ସେମାନେ ଶୁଣୁନାହାନ୍ତି, ସେମାନେ ଖେଳୁଛନ୍ତି। ତେଣୁ ସନାତନ ଗୋସ୍ୱାମୀ ବାଧ୍ୟ ହୋଇକରି ରାଧାକୁଣ୍ଡ ସ୍ନାନ ଅଧା ରଖିକି ସେ ଧାଇଁ ଆସିଲେ, ତାଙ୍କୁ ଦେଖି ସେ ପିଲାମାନେ ସବୁ ପଳେଇଗଲେ। ପଳେଇଗଲେ ସେ ଯେଉଁ ରାଧାରାଣୀ ରୂପକ ବାଳିକା ଆସି ସେଠି ଲୀଳା କରୁଥିଲେ, ତେଣୁ ସିଏ ଯେତେବେଳେ ଯାଉଛନ୍ତି ତାଙ୍କ ପଛପଟେ ସେ ଯେଉଁ ବେଣୀଟି ରହୁଛି, ବେଣୀଟି ସର୍ପ ଭଳିଆ ଦେଖାଯାଉଛି। ତେଣୁ ଇଏ ହେଉଛି ତାଙ୍କର ଭକ୍ତମାନଙ୍କର ଇଏ ହେଉଛି ଅନୁଭବ, ଭକ୍ତମାନେ ଅନୁଭବ କରନ୍ତି, ମନ କଳ୍ପନା ଜିନିଷ ନୁହଁ। ତେଣୁକରି ଯେତେବେଳେ ଅଧିକାଂଶ ଲୋକ କହନ୍ତି ଭଗବାନଙ୍କ ରୂପ କିଏ ଦେଖିଛନ୍ତି, ଏଭଳି ଭାବେ ପ୍ରଶ୍ନ ପଚାରନ୍ତି, ପ୍ରଭୁପାଦ ମହାରାଜ କହନ୍ତି ହଁ ଆମେ ଦେଖିଛୁ। କେମିତି ତାଙ୍କ ରୂପ ନା ବେଣୁ କଣନ୍ତମରବିନ୍ଦ ଦଳାୟତାକ୍ଷଂ ବରାବତଂ ସମାସିତାମନ୍ଦ ସୁନ୍ଦରାଙ୍ଗଂ କନ୍ଦର୍ପ କୋଟି କମନୀୟ ବିଶେଷ ଶୋଭଂ ଗୋବିନ୍ଦମହଂ ଭଗବାନଙ୍କୁ ଅନୁଭବ କରିଥିଲେ ପ୍ରଭୁପାଦଙ୍କ ପୂର୍ବରୁ କେହି ଏଭଳି ଅନୁଭବ କରିନଥିଲେ। ଯେତେ ଆମେ ଦେଖିବେ ଇସ୍କନରେ ଯେତେ ସବୁ ଫଟୋ ସବୁ ରହିଛି, ଏ ଫଟୋ ଆଗରୁ କେହି କରିପାରିନଥିଲେ। प्रभुपाद महाराज शिशु फटोर तर जो शिष्य मान को सब यही भाव फटो आंकड़ा यही भाव कही सब फटो सब अंकाई आज इस्कन जो फटो रही समस्ते से फटो को व्यवहार कर भगवान रूप किए किए जान भगवान रूप जो मैंने दर्शन करुभव करेंगे तेणु जो मैंने शुद्ध भक्त से भगवान लीला को दर्शन करती कहा जाए जो आम भगवान नाम नौचे हरे कृष्णा 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 हरे 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 राम 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 इतने भगवान लीला से दर्शन करती नामे प्रस्फुटित है नाम द्वारा ये सब लीला नाम रूप गुण लीला सब प्रस्फुटित हो जाए शुद्ध नाम ग्रहण करती ग्रहण करती तेणु ये सब दर्शन कर परीक्षित महाराज मध्य से सब केवल श्रवण करना से मनस्क्र दर्शन करीला सब हूँ घटी जाऊँगी राधा गोविंद स्वामी महाराज मुझे जो शुणे कथा लगे जमी सब सामन सब घटना हो जाए जो मैंने प्रकृति शुद्ध भक्त से भगवान कथा वर्णना करती से निजे दर्शन करती हनुमान दर्शन कराती मोर एक अनुभव रही तेणु जो परीक्षित महाराज मध्य से सुखदेव गोस्वामी जो वर्णना करीक्षित महाराज दर्शन करते लीला सब तेणु ये सुंदर लीला मनोहर लीला उदार लीला भी कह पितर नाम बिंदेता परीक्षित महाराज वसुदेवंकर संबंध में आसुचंती कुंतीदेवी वसुदेवंकर भौणी होती कुंतीदेवी कुंतीदेवी पांडव माने पुत्र ये पांडव वंश से आसुचंती उत्तराधिकारी होती परीक्षित महाराज तेणु से मन दुख कर पितर नाम बिंदेता जो मैंने मथुरा द्वारका रही से लीला को देखिपारी ना केवल जहाँ देखते सी होती सी होती माँ रोहिणी रोहिणी माँ देखी आ रोहिणी माँ थे वृंदावन वसुदेव अठर जन पत्नी अच्छा तेणु आउ सब पत्नी मैंने किए कौट रही थे सब से सब लीला को देखिपारी ना वृंदावन लीला को ये हूँ बहुत मनोहर लीला कृष्ण कृष्ण उदार अर्भक हितम उदार शब्द कहीं व्यवहार कर भगवान गोटे पुत्र रूप में लीला करपर वर्णना करवादश अध्याय जो भगवान अभास को बद्ध करेंगे से समय ब्रह्मा तर बदसा मान को सांग बाड़क मान चोरी करेंगे तेणु भगवान निजी विस्तार करेंगे जिते संख्यक बदसा थे जिते संख्यक सांग बाड़क थे निजक से विस्तार कर तेणु विस्तार कर कृष्ण ये सब लीला कर सीधाम रूप से स्वयं कृष्ण मधुमंगल रूप से स्वयं कृष्ण से बत्सा रूप से स्वयं कृष्ण निजक ये भाव विस्तार कर कहीं विस्तार करना से सब भगवान सहित बात्सल रस संबंधित तेणु से मैंने निज पुत्र को जो बड़े लालन पालन कर अपेक्षा अधिक कृष्ण को भल पाते से मन गोटे इच्छा थी अभिलाष था कृष्ण आम पुत्र होता कि एमती गावी मैंने चिंता करते कृष्ण मोर बसा होता कि तेणु भगवान जे यथा प्रपद्यंते सदैव भजाम जे जो भाव में भगवान शरण जीवे भगवान से भाव पुरस्कृत करेंगे तेणु भगवान ये लीला टी संगठन कले जहाँ द्वारा कि ब्रह्मा को यह चिंता है ब्रह्मा कहीं से चिंता करते भगवान से ब्रह्मा भगवत तत्व को जानते तेणु से केवे कथा कर किंतु भगवान ये भाव व्यवस्था करदे जे से ब्रह्मा को चिंता है ये प्रकृत भगवान तर सन्देह आसीगला जिते बड़ भक्त है मझे मझे भगवान ये व्यवस्था कर दिखती सी तर सन्देह आसी जाए पुणी से सन्देह भगवान मोचन करती ये गोटे परीक्षा तेणु जिते बड़े भगवान निजी विस्तार कर लीलाटी कर वृंदावन में उदार विष्णु चक्रवर्ती भाषा कह उदार कृष्ण उदार अर्भक हितम अर्भक छोट पिला हिसाब से वर्षाचरण पूर्व यू लीला जो होता ଏସବୁ ଲୀଳା ମା' ଯଶୋଦାଙ୍କ ସହିତ ଅନ୍ୟମାନେ ଯଶୋଦାଙ୍କର ଯେଉଁମାନେ ସଖୀମାନେ ଥିଲେ, ନନ୍ଦ ମହାରାଜଙ୍କର ଯେଉଁମାନେ ସଖାମାନେ ଥିଲେ, ଏମାନେ ସବୁ ନିଜ ପୁତ୍ରକୁ ପ୍ରକୃତରେ କୃଷ୍ଣ ତାଙ୍କର ପୁତ୍ର ରୂପରେ ବିସ୍ତାର କରିଥିଲେ, ନିଜକୁ ଗୋଟିଏ ବର୍ଷ କାଳ ଲୀଳା କରିଥିଲେ ଭଗବାନ ଏଇ ଲୀଳା, ଏଇଟାକୁ କେହି ଜାଣିନଥିଲେ, ବର୍ତ୍ତମାନ ମଧ୍ୟ କେହି ଜାଣିନାହାନ୍ତି, ବର୍ତ୍ତମାନ ଜାଣିନାହାନ୍ତି କହିବା ଉଦ୍ଦେଶ୍ୟ ହେଉଛି ଯେଉଁମାନେ ସେ ଲୀଳା ସବୁ କରିଥିଲେ ସେମାନେ ଜାଣିନାହାନ୍ତି ଯେ କୃଷ୍ଣ ନିଜକୁ ବିସ୍ତାର କରିଛନ୍ତି ବୋଲି। ଇଏ ହେଉଛି ବହୁତ ଗୋପନୀୟ ଲୀଳା, ସେଇଥିପାଇଁ ସୁଖଦେବ ଗୋସ୍ୱାମୀ ଏଇଟା କହୁନଥିଲେ। କିନ୍ତୁ ପରୀକ୍ଷିତ ମହାରାଜ ଯେତେବେଳେ ଜାଣିବା ପାଇଁ ଚାହିଁଲେ, ସୁଖଦେବ ଗୋସ୍ୱାମୀ ସଂକ୍ଷେପରେ କହିଦେଲେ, ପରୋକ୍ଷ ଭାବରେ କହିଦେଲେ, ଭଗବାନଙ୍କର ଏଇ ଯେଉଁ ଲୀଳାଟି ହେଇଥିଲା, ଯେଉଁ ବର୍ଷା ଯେଉଁ ରହିଛି ଅଜଗରକୁ ବଧ କରିଥିଲେ, କ'ଣ ତା ନାଁ ଅଜଗର ନାଁ ଅଘାସୁର, ସେ ଅଘାସୁର ବଧ କରିଥିଲେ ପଞ୍ଚମ ବୟସରେ, ପଞ୍ଚମ ବର୍ଷ ଆରମ୍ଭରେ କୁମାର ବୟସରେ କରିଥିଲେ, କିନ୍ତୁ ତାଙ୍କର ସାଙ୍ଗ ବାଳକମାନେ ଷଷ୍ଠ ବର୍ଷରେ ସେଇଟାକୁ ବର୍ଣ୍ଣନା କଲେ, ପବନ ବର୍ଷରେ ବର୍ଣ୍ଣନା କଲେ, ଖାଲି ଏତିକି କହିଦେଇଥିଲେ। କିନ୍ତୁ ପରୀକ୍ଷିତ ମହାରାଜ ସେ ସାଧାରଣ ସୂତା ନୁହନ୍ତି, ତେଣୁ ସିଏ ବହୁତ ଗଭୀର ଭାବରେ ଶ୍ରବଣ କରୁଛନ୍ତି, ଦର୍ଶନ କରୁଛନ୍ତି, ସବୁ ଲୀଳାକୁ ଆସ୍ୱାଦନ କରୁଛନ୍ତି, ଆନନ୍ଦ ଅନୁଭବ କରୁଛନ୍ତି। କ'ଣ ପିବନ୍ତମ ତ ମୁଖାମୃତମ ଚିଉତମ ହରି କଥାମୃତମ, ଭଗବାନ କଥାରୂପକ ଅମୃତକୁ ସେ ପାନ କରୁଛନ୍ତି, ଆସ୍ୱାଦନ କରୁଛନ୍ତି। ତେଣୁ ତାଙ୍କର ସନ୍ଦେହ ଆସିଲା, ପ୍ରଭୁ କାହିଁକି ପଞ୍ଚମ ବର୍ଷ ଲୀଳା ଷଷ୍ଠ ବର୍ଷରେ କୁଆଡ଼େ, ଗୋଟେ ବର୍ଷ କୁଆଡ଼େ ଗଲା? ତେଣୁ ମୁଁ ଗତକାଲି କହୁଥିଲି ସେ କଥା ଶୁଣିକରି ସୁଖଦେବ ଗୋସ୍ୱାମୀ ସମାଧିସ୍ଥ ହୋଇଗଲେ। ତେଣୁ ସେଠି ଯେଉଁମାନେ ଥିଲେ ବ୍ୟାସଦେବ ନାରଦ ଇତ୍ୟାଦି ମୁନି ଋଷିମାନେ ଜୋରରେ କୀର୍ତ୍ତନ କଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ହରେ ହରେ। ତାଙ୍କର ବାହ୍ୟ ଜ୍ଞାନ ଆସିଲା, ସେଇଟାକୁ ଲୀଳାଟିକୁ ବର୍ଣ୍ଣନା କଲେ ଯେ ଏଇଭଳି ଭାବରେ କୃଷ୍ଣ ନିଜକୁ ବିସ୍ତାର କରିଥିଲେ, କେହି ଜାଣିନଥିଲେ କହିବାର ଉଦ୍ଦେଶ୍ୟ, ଏମିତିକି ବଳରାମ ମଧ୍ୟ ଜାଣିପାରିନଥିଲେ, ଭଗବାନ ସେ ବଳରାମ। ତେଣୁ କୃଷ୍ଣ ନିଜକୁ ବିସ୍ତାର କରିଛନ୍ତି, ଗୋଟିଏ ବର୍ଷ ଚାଲିଗଲାଣି, ଛଅ ସାତ ଦିନ ଅଛି, କେହି ଜାଣିନଥିଲେ। ଗୋଟିଏ ଦିନ ଗୋଟିଏ ଲୀଳା ହୋଇଥିଲା ଗୋବର୍ଦ୍ଧନ ଉପରେ, ଯେତେବେଳେ ବଡ଼ ଗୋପମାନେ ଗାଭୀମାନଙ୍କୁ ଚାରଣ କରୁଥିଲେ, ତଳେ ସେ ଗୋବର୍ଦ୍ଧନ ତଳେ ପାଦଦେଶରେ କୃଷ୍ଣ ଆଦି ତାଙ୍କର ସଖାମାନେ, ନିଜେ କୃଷ୍ଣ, ସେଇ ସଖା ହେଉଛନ୍ତି ସେଇ କୃଷ୍ଣ, ଏ ବର୍ଷା ମଧ୍ୟ ସେଇ କୃଷ୍ଣ, ସେ ବର୍ଷା ଚାରଣ କରୁଥିଲା ବେଳେ ଯେତେବେଳେ ଦେଖିଥିଲେ ଗାଭୀ ମାନେ ଦେଖିଦେଲେ ଉପରେ, ତେଣୁ ସେ ଆଉ ସମ୍ଭାଳି ପାରିଲେ ନାହିଁ। ତାଙ୍କର ଯେଉଁ ଗୋପାଳମାନେ ଯେତେ ଆକଟ କଲେ ମଧ୍ୟ, ଯେତେ ରୋକିଲେ ମଧ୍ୟ, ସେ ଡିଆଁ ମାରିଲେ, ପର୍ବତ ଉପରୁ ଡିଆଁ ମାରିକି ତଳକୁ ଆସିଲେ, ଯେମିତି ଦୁଇ ଗୋଡ଼ରେ ସେ ଯାଉଛନ୍ତି, ଏଇଭଳି ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଲୀଳାଟିକୁ ଦେଖି ଏବଂ ତାଙ୍କର ଯେଉଁମାନେ ଗୋପାଳନ କରୁଥିଲେ ସେମାନେ ମଧ୍ୟ ବହୁତ କ୍ରୋଧ ପ୍ରକାଶ କରୁଛନ୍ତି ତାଙ୍କ ପୁତ୍ରମାନଙ୍କ ଉପରେ, ଏ ପୁତ୍ରମାନେ କାହିଁକି ଏଠିକି ଆଣିଲେ, ଏଠିକି ଆଣିବା କଥା ନୁହଁ, ଗାଭୀମାନେ ଚାଲିଗଲେ, ବର୍ଷାମାନେ ତାଙ୍କ କ୍ଷୀର ପିଇଦେବେ। ତେଣୁ ସେ ବହୁତ କ୍ରୋଧ ପ୍ରକାଶ କରି ଗାଭୀମାନଙ୍କୁ ପିଟିବେ, ପୁତ୍ରମାନଙ୍କୁ ପିଟିବେ, ଏଇଭଳିଆ ଚିନ୍ତା କରି ସେମାନେ ମଧ୍ୟ ଆସୁଛନ୍ତି, ବହୁତ କଷ୍ଟରେ ଆସୁଛନ୍ତି ସେମାନେ, କାହିଁକିନା ପାହାଡ଼ ପର୍ବତ ଜାଗା, ଏତେ ସହଜରେ ଆମେ ଚପଲ ପିନ୍ଧି ଚାଲୁଛେ, ସେମାନେ ବିନା ଚପଲରେ ଖାଲି ପାଦରେ, ବହୁତ କଷ୍ଟ ତାଙ୍କୁ ହେଉଛି। ସେ ଆସିଲେ, କିନ୍ତୁ ଯେତେବେଳେ ତଳେ ପହଞ୍ଚିଗଲେ ସେତେବେଳେ ସେ ଆଉ ପିଟିବେ କ'ଣ, ତାଙ୍କର ପୁତ୍ରମାନଙ୍କୁ ଆଲିଙ୍ଗନ କରି ତାଙ୍କର ମସ୍ତକକୁ ଆଗ୍ରହଣ କରିବା ପାଇଁ ଲାଗିଲେ, ଏବଂ ଗାଭୀମାନଙ୍କୁ ପିଟିବେ କ'ଣ, ସେ ପୁତ୍ରମାନଙ୍କ ମୁହଁରେ ବସିଭୂତ ହୋଇଗଲେ। ଏହି କଥା ଯେତେବେଳେ ଦେଖିଲେ ଭଗବାନ ବଳରାମ, ସେ ଆଶ୍ଚର୍ଯ୍ୟ ହୋଇଗଲେ, କହିଲେ କ'ଣ କିଛି କ'ଣ ହେଉଛି? କୃଷ୍ଣ ଯେତେବେଳେ ପଚାରିଲେ, କୃଷ୍ଣ ସେତେବେଳେ କହିଲେ, ମୁଁ ନିଜକୁ ବିସ୍ତାର କରିଛି, ଆଉ ଗୋପ ବୃନ୍ଦାବନବାସୀମାନେ କ'ଣ ଜାଣିବେ, ଏ କଥାକୁ କେହି ଜାଣିନାହାନ୍ତି। ଯାହା ହଉ, ଏଇଭଳି ଭାବରେ ଭଗବାନଙ୍କ ଉଦାର ଲୀଳା, କୃଷ୍ଣ ଉଦାର ଅର୍ଭକେ ହିତମ, ଅର୍ଭକ କହିଲେ ପିଲା ବେଳରେ ଯେଉଁ ସବୁ ଲୀଳା ହୋଇଥିଲା, ଏଗାର ବର୍ଷ କାଳ ଭଗବାନ ଲୀଳା କରିଥିଲେ। ତେଣୁ ଏ ଲୀଳାକୁ ବୃନ୍ଦାବନବାସୀମାନେ କେବଳ ଦର୍ଶନ କରିଛନ୍ତି, ଉପଭୋଗ କରିଛନ୍ତି, ଆସ୍ୱାଦନ କରିଛନ୍ତି, ସେ ଅମୃତକୁ ପାନ କରିଛନ୍ତି, ଯେଉଁଥିପାଇଁ ଭଗବାନ ଚାଲିଗଲା ପରେ ମଧ୍ୟ ସେ ସେଇ ଲୀଳାକୁ ସ୍ମରଣ କରି ସେ ବଞ୍ଚିକି ରହିଥିଲେ। ପ୍ରକୃତରେ ସେମାନଙ୍କର ଅବସ୍ଥା ଏଭଳି ହୋଇଯାଇଥିଲା ଯେ ଗୋପୀମାନେ ଗୋପମାନେ ଆଉ ଯେଉଁ ନନ୍ଦ ଯଶୋଦା ଇତ୍ୟାଦି ଯେଉଁମାନେ ବାତ୍ସଲ୍ୟ ରଥରେ ଭଗବାନଙ୍କ ସହିତ ସମ୍ବନ୍ଧିତ ସେମାନେ ଜୀବନ ଧାରଣ କରିପାରିନଥାନ୍ତେ। କିନ୍ତୁ ଭଗବାନଙ୍କର ଏଇ ଯେଉଁ ଲୀଳା ସବୁ ସ୍ମରଣ କରି ସେ ଜୀବନ ଧାରଣ କରିଛନ୍ତି। ଯାହା ହଉ ଏଇସବୁ ଅର୍ଭକ ଚେଷ୍ଟିତମ ଯେଉଁ ଅର୍ଭକ ଇହିତମ କହିଲେ ଚେଷ୍ଟିତମ ବାଲ୍ୟଲୀଳା ଯେଉଁ ସବୁ କରିଥିଲେ ସେସବୁ ଲୀଳା ବହୁତ ମନୋହର ଲୀଳା। ଏମିତିକି ପିତରୌ ନାନୁ ବିଲ୍ୟତା ତାଙ୍କର ପିତା ବସୁଦେବ ଏବଂ ଦେବକୀ ଏମାନେ ମଧ୍ୟ ଏଇଟାକୁ ଆସ୍ୱାଦନ କରିପାରିନଥିଲେ। କେବଳ ରୋହିଣୀ ମାତା ସେଇଟାକୁ ଦେଖିଥିଲେ, ବୃନ୍ଦାବନ ଲୀଳା ସବୁ ଦେଖିଥିଲେ। ସେଇଥିପାଇଁ ଗୋଟେ କାଲି କହୁଥିଲି, ସେଇଥିପାଇଁ ଦ୍ୱାରକାରେ ରାଣୀମାନେ ଯେତେବେଳେ କୃଷ୍ଣ 16,108 ରାଣୀ ରହିଛନ୍ତି କୃଷ୍ଣଙ୍କର, କିନ୍ତୁ ବହୁତ ଦାସବାସୀ ରହିଛନ୍ତି, କିନ୍ତୁ ସେ ରାଣୀମାନେ କୃଷ୍ଣଙ୍କର ସ୍ୱୟଂ ସେବା କରୁଥିଲେ, ନିଜେ ସେବା କରୁଥିଲେ, ଦାସୀମାନଙ୍କୁ ରଖୁନଥିଲେ ସେବା କୃଷ୍ଣଙ୍କର ସେବାରେ। ଏତେ ସେବା କଲେ ମଧ୍ୟ କୃଷ୍ଣ ସବୁବେଳେ ସେଇ ବୃନ୍ଦାବନ ଲୀଳାକୁ ସ୍ମରଣ କରୁଥିଲେ। ରାତିରେ ଶୋଇଥିଲା ବେଳେ ବେଳି ଲଉଥିଲେ, ଗୋପୀ ଗୋପୀ ରାଧିକା ରାଧିକା ଏଭଳି ଭାବରେ ଡାକୁଥିଲେ। ଏବଂ କେତେବେଳେ ରୁକ୍ମିଣୀକୁ ଦେଖି ରାଧାରାଣୀ ଡାକି ଦେଉଥିଲେ। ଏଇଭଳି ଭାବରେ ସବୁବେଳେ ସେ ବୃନ୍ଦାବନ ଲୀଳାରେ ଆବେଶ ହେଇକି ରହୁଥିଲେ କୃଷ୍ଣ। ତେଣୁ ଦ୍ୱାରକାର 16,108 ରାଣୀମାନେ ସେମାନେ ଚିନ୍ତା କଲେ ଯେ ଆମେ ତ ଏତେ କୃଷ୍ଣଙ୍କର ସେବା କରୁଛୁ, ତଥାପି ସେ ଛୋଟ ପିଲାବେଳେ କ'ଣ ସେ ବୃନ୍ଦାବନରେ ଲୀଳା କରିଥିଲେ ତାକୁ ଭୁଲିପାରୁନାହାନ୍ତି, କ'ଣ ସବୁ ଲୀଳା। ତେଣୁ ସେ ଲୀଳାଟିକୁ ମା ରୋହିଣୀ ସେ ବର୍ଣ୍ଣନା କରିଥିଲେ ଦ୍ୱାରକାର ରାଜସଭାରେ, ଦ୍ୱାରକାର ସଭାଗୃହରେ ସେଇଟାକୁ ବର୍ଣ୍ଣନା କରିଥିଲେ। ଯେଉଁ ବର୍ଣ୍ଣନା କରୁଥିଲା ବେଳେ ସେ ଦ୍ୱାର ଦେଶରେ ସୁଭଦ୍ରା ଠିଆ ହୋଇଥିଲେ, ଏବଂ ଯେତେବେଳେ ଭଗବାନଙ୍କ ଲୀଳା ଆରମ୍ଭ ହୋଇଛି କଥା, ସେହି ସମୟ କୃଷ୍ଣ ଏବଂ ବଳରାମ ଦୁଇ ଜଣ ଚାଲି ଆସିଲେ ସେଠିକି। ସେଥିପାଇଁ ଭଗବାନ କହନ୍ତି, ନାମ ତିଷ୍ଠାମି ବୈକୁଣ୍ଠେ ଯୋଗିନାମ ହୃଦୟ ନଚ ମଦଭକ୍ତ ଯତ୍ର ଗାହାନ୍ତି ତତ୍ର ତିଷ୍ଠାମି ନାରଦ। ଭଗବାନ କେଉଁଠି ଥାଆନ୍ତି ନା ଯେଉଁଠି ଭଗବାନ କଥା ହୁଏ ଭଗବାନ ସେଇଠି ଥାଆନ୍ତି, ବୈକୁଣ୍ଠରେ ନଥାନ୍ତି ବା ଯୋଗୀମାନଙ୍କ ହୃଦୟରେ ନଥାନ୍ତି ଭଗବାନ। ତେଣୁ ଯେତେବେଳେ ଭଗବାନ କଥା ଚାଲିଛି, କୃଷ୍ଣ ଏବଂ ବଳରାମ ଦୁଇ ଜଣ ସୁଭଦ୍ରାଙ୍କର ଦୁଇ ପଟରେ ଆସି ଠିଆ ହୋଇଗଲେ। ଏବଂ ଏ ଲୀଳା ଏତେ ଚିତ୍ତାକର୍ଷକ, ଏତେ ଆକର୍ଷକ ତାଙ୍କର ହୃଦୟକୁ ଆକର୍ଷଣ କରୁଥିଲା ଯେ ସେ ମହାଭାବ ସ୍ତରକୁ ଆସିଗଲେ। ଏ ପ୍ରେମର ସବୁ ବିଭିନ୍ନ ସ୍ତର ରହିଛି, ସବୁ ଚୈତନ୍ୟ ଚରିତ୍ର ମୋତେ ବର୍ଣ୍ଣନା କରାଯାଇଛି, ଆପଣ ଜାଣିଥିବେ। ସ୍ନେହ, ମାନ, ପ୍ରଣୟ, ରାଗ, ଅନୁରାଗ, ଭାବ, ମହାଭାବ। ତେଣୁ ରାଧାରାଣୀଙ୍କର ମହାଭାବ ରହିଛି, ଚୈତନ୍ୟ ମହାପୁରୁ ସେଇ ମହାଭାବରେ ଭାବିତ ହୋଇଥିଲେ, ଏସବୁ ଲୀଳା କରୁଥିଲେ। ଏବଂ କୃଷ୍ଣ ମଧ୍ୟ ସେହିଭଳି ମହାଭାବ ପ୍ରକାଶ ହୋଇଗଲା, ସବୁ ଜଗନ୍ନାଥ ରୂପ ଭଗବାନଙ୍କର। ତେଣୁ ଏହି ରୂପକୁ ନାରଦ ମୁନି ଯେତେବେଳେ ଆସିଥିଲେ ଦ୍ୱାରକାକୁ, ସେହି ସମୟରେ ଆସି ପହଞ୍ଚିଥିଲେ ଦୈବକ୍ରମେ। ସେ ହେଉଛି ଏଇ ସ୍ନାନ ପୂର୍ଣ୍ଣମୀ ତିଥିରେ ନାରଦ ମୁନି ଆସିଥିଲେ ଏବଂ ଭଗବାନଙ୍କ ଏହି ରୂପ ଦେଖି ସେ ପ୍ରାର୍ଥନା କଲେ, ପ୍ରଭୁ ଆପଣଙ୍କ ଏ ରୂପ ପୂଜିତ ହେଉ। ତେଣୁ ଭଗବାନ ନାରଦଙ୍କ ମନବାଚ୍ଛା ପୂର୍ଣ୍ଣ କରିବା ପାଇଁ ଜଗନ୍ନାଥ କ୍ଷେତ୍ରରେ ସେ ଏହି ପୁରୁଷୋତ୍ତମ କ୍ଷେତ୍ରରେ ଜଗନ୍ନାଥ ବଳଦେବ ସୁଭଦ୍ରା ରୂପରେ ଲୀଳା କରୁଛନ୍ତି ଭଗବାନ। ତେଣୁ ଏହିଭଳି ଭାବରେ ଯେଉଁ କହୁଛନ୍ତି ପରୀକ୍ଷିତ ମହାରାଜ, ପରୀକ୍ଷିତ ମହାରାଜଙ୍କର ଏମାନେ ବହୁତ ନିକଟତର ବସୁଦେବ ଏବଂ ଦେବକୀ, କାହିଁକି ନା ବସୁଦେବଙ୍କର ଭଉଣୀ ହେଉଛନ୍ତି କୁନ୍ତିଦେବୀ। କୁନ୍ତିଦେବୀ ମଧ୍ୟ ତାଙ୍କ ସ୍ତୁତିରେ ଏଇ କଥାଟି କହିଛନ୍ତି, ପ୍ରଥମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଏଇ ଯେଉଁ ଲୀଳାଟି ହୋଇଥିଲା, ଏଇ ଦାମୋଦର ଲୀଳାଟିକୁ ସେ ନିଜେ ଦେଖିଛନ୍ତି, କେମିତି ମା ଯଶୋଦା ଯେତେବେଳେ ଢାଉଥିଲା ବେଳେ କୃଷ୍ଣ କନ୍ଦନ କରୁଥିଲେ, ଏଇ ଲୀଳାଟିକୁ ସେ ଦେଖିଛନ୍ତି। ତେଣୁକରି ସିଏ ବି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, ଯାହାଙ୍କୁ ସ୍ୱୟଂ ଭୟ କରନ୍ତି ସିଏ ମା ଯଶୋଦାଙ୍କ ହାତରେ ଦୃଷ୍ଟି ଦେଖି ଭୟ କରିଯାଉଛନ୍ତି। ଏଇଟା ମୋତେ ମୋହିତ କରିଦେଉଛି ଏଇଭଳି ଭାବରେ ପ୍ରଥମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଗୋଟେ ଶ୍ଳୋକରେ 26 ଶ୍ଳୋକ କରିଛନ୍ତି, ଭଗବାନଙ୍କୁ ସ୍ତୁତି କରିଛନ୍ତି, ଗୋଟିଏ ଶ୍ଳୋକରେ ଏଇଟା କହିଛନ୍ତି ସେ। ତେଣୁ ଇଏ ପରୀକ୍ଷିତ ମହାରାଜ ତାଙ୍କ ସହିତ ନିକଟତର ସମ୍ବନ୍ଧ ରହିଛି, କିନ୍ତୁ ବୃନ୍ଦାବନବାସୀମାନଙ୍କ ସହିତ ଏତେ ନିକଟତର ସମ୍ବନ୍ଧ ନଥିଲା। ତେଣୁ ସେ ମନ ଦୁଃଖରେ କଥା କହୁଛନ୍ତି ଯେ ପିତର ଓ ନାନ ବିନ୍ଦେ ତା ତାଙ୍କର ପିତା ଏବଂ ମା ଦୁଇ ବଚନରେ କୁହାଯାଇଛି, ପିତରୁ ପିତା ବସୁଦେବ ଏବଂ ମା ଦେବକୀ ଏଭଳି ଭାବରେ ଲୀଳା କରିପାରିନଥିଲେ। ତେଣୁ ଏଭଳି ଭାବରେ ଯେଉଁ ଲୀଳା ଚାଲିଛି, ଏ ଲୀଳାକୁ ପରିକିତ ମହାରାଜ ଦେଖି ତା ପୂର୍ବ ଶ୍ଳୋକ ଯେଉଁ କହିଥିଲେ, ନନ୍ଦକୀ ମକର ବ୍ରହ୍ମଣ ଶ୍ରେୟ ଏବଂ ମହୋଦୟମ ଯଶୋଦାଚ ମହାଭାଗା ପପୁ ଯଶ୍ୟା ସ୍ତନ ଧରି, କ'ଣ ସେମାନେ ପୁଣ୍ୟ କାର୍ଯ୍ୟ କରିଥିଲେ। ନନ୍ଦକୀ ମକର ବ୍ରହ୍ମଣ ଯାହା ସୀତାରାମ ଯେଉଁଥିପାଇଁ କି ଏଭଳି ସେମାନେ ତାଙ୍କର ସୌଭାଗ୍ୟ ଉଦୟ ହୋଇଥିଲା, ଭଗବାନଙ୍କର ବାଲ୍ୟଲୀଳାକୁ ଆସ୍ୱାଦନ କରୁଥିଲେ। ଭଗବାନ ଯେତେ ଲୀଳା ରହିଛି, ସବୁ ଲୀଳା ଭିତରେ ଶ୍ରେଷ୍ଠ ଲୀଳା ହେଉଛି ଏ ବୃନ୍ଦାବନ ଲୀଳା। ସେଇଥିପାଇଁ କୁହାଯାଏ ଭଗବାନ ହେଉଛନ୍ତି ଦ୍ୱାରକାରେ ପୂର୍ଣ୍ଣ, ମଥୁରାରେ ପୂର୍ଣ୍ଣତର ଏବଂ ବୃନ୍ଦାବନରେ ସେ ହେଉଛନ୍ତି ପୂର୍ଣ୍ଣତମ ପୂର୍ଣ୍ଣତମ। ସେ ସହିତ ଏ ଲୀଳା ସହିତ କାହାର ସମାନ କି ସମାନ ହେଇପାରିବ ନାହିଁ। ଏମିତିକି ଭଗବାନଙ୍କର ଯେଉଁ ରହିଛି ମାନେ ମଥୁରା ବା ଯେଉଁ ଦ୍ୱାରକା, ଏ ଲୀଳା ମଧ୍ୟ ସମାନ ହେଇପାରିବ ନାହିଁ ବୃନ୍ଦାବନ ଲୀଳା ସହିତ। ଯେତେବେଳେ ମହାପୁରୁଷ ତା କହିଛନ୍ତି, ଆରାଧ୍ୟ ଭଗବାନ ବ୍ରଜେଶ ତନୟ, ବ୍ରଜେଶ ତନୟ କହିଲେ ଏଇ ବ୍ରଜର ଈଶ୍ୱର ଯେ ନନ୍ଦ ମହାରାଜ, ତାଙ୍କର ପୁତ୍ର ନନ୍ଦନନ୍ଦନ, ବସୁଦେବ ପୁତ୍ର ବୋଲି କହିନାହାନ୍ତି। ବସୁଦେବ ପୁତ୍ର ଏବଂ ନନ୍ଦନନ୍ଦ ପୁତ୍ର ଭିତରେ ତଫାତ୍ ରହିଛି। ଭଗବାନ ଯେତେବେଳେ ଆଣିକିରି ଆସିଲେ, ଭଗବାନ ଯେତେବେଳେ ଆବିର୍ଭାବ ହେଲେ ମଥୁରାର ବନ୍ଦୀଶାଳାରେ, ସେହି ସମୟରେ ନିଜର ବିଷ୍ଣୁ ରୂପକୁ ଦେଖେଇଥିଲେ, ପିତାମାତାଙ୍କୁ ବିଷ୍ଣୁ ରୂପକୁ ଦେଖେଇଥିଲେ ଏବଂ ବିଷ୍ଣୁ ରୂପ ଦେଖିକି ପିତାମାତା ତାଙ୍କୁ ସ୍ତୁତି କରିଥିଲେ, ପ୍ରାର୍ଥନା କରିଥିଲେ। ତେଣୁ ତାଙ୍କ ପ୍ରାର୍ଥନାରେ ସେ ସାମାନ୍ୟ ପ୍ରାକୃତ ଶିଶୁ ହୋଇଯାଇଥିଲେ ଏବଂ ସେ ଶିଶୁ ହେବା ପୂର୍ବରୁ କହିଥିଲେ, ତୁମେ ଯଦି ମୋତେ ଏତେ ଭୟ କରୁଛ, ମୋତେ ନେଇକି ନନ୍ଦାଳରେ ଛାଡ଼ିଦେଇ ଆସ। ତେଣୁ ବସୁଦେବ ଏଇ ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି, ଆପଣମାନେ ଶୁଣିଥିବେ। ତେଣୁ ଯେତେବେଳେ ବସୁଦେବ ତାଙ୍କ ପୁତ୍ରକୁ ଧରୁଛନ୍ତି, ହାତରେ ଗ୍ରହଣ କରୁଛନ୍ତି, ସେହି ସମୟରେ ତାଙ୍କର ସବୁ ଯେଉଁ ବନ୍ଧନ ଥିଲା ସବୁ ଖୋଲିଗଲା, ସବୁ ଦ୍ୱାର ସବୁ ବନ୍ଦ ହୋଇଥିଲେ ସବୁ ଖୋଲିଗଲା, ସିପାହୀମାନେ ଯେଉଁ ଥିଲେ ସେମାନେ ସବୁ ସୁସ୍ଥ ହେଇ ଶୋଇ ପଡ଼ିଲେ। ଏମିତି ଯାଇକରି ସେ ବୃନ୍ଦାବନରେ ଯାଇ ତାଙ୍କ ପୁତ୍ରକୁ ଛାଡ଼ି ଦେଖିଲେ, ଯଶୋଦାଙ୍କ ସୁତିକା ଗୃହରେ ଗୋଟିଏ କନ୍ୟା ରହିଛି, କିନ୍ତୁ ପ୍ରକୃତରେ ଆମର ବର୍ଣ୍ଣନା କରାଯାଇଛି ହରିବଂଶରେ ସେଠି ଦୁଇ ଜଣ ଥିଲେ, ସନ୍ତାନ ଥିଲେ। ଯଶୋଦା ମା ଜାଳା ସନ୍ତାନ ଜନ୍ମ କରିଥିଲେ, ଜଣେ ପୁତ୍ର ଏବଂ ଜଣେ କନ୍ୟା। ତେଣୁ ସେ କେବଳ କନ୍ୟାକୁ ଦେଖିଲେ, କାରଣ ଭଗବାନଙ୍କ ବ୍ୟବସ୍ଥାରେ ଏସବୁ ବ୍ୟବସ୍ଥା ହେଇଛି, ସେ କନ୍ୟାକୁ ଦେଖିଲେ ପୁତ୍ରକୁ ଦେଖିପାରିଲେ ନାହିଁ। ତେଣୁ ସେ କନ୍ୟାକୁ ନେଇକିରି ଏ ପୁତ୍ରକୁ ଛାଡ଼ିଦେଲେ, ସେଠି ଛାଡ଼ିକି ପଳେଇ ଆସିଲେ। ତେଣୁ ସେ ଯେଉଁ ପୁତ୍ର ଆଣିଥିଲେ, ବସୁଦେବ ପୁତ୍ର ବାସୁଦେବ ଏବଂ ନନ୍ଦଙ୍କ ପୁତ୍ର ନନ୍ଦନନ୍ଦନ ମିଶି ଏକ ହେଇକି ସବୁ ଲୀଳା କରିଥିଲେ, ଏଗାର ବର୍ଷ କାଳ ଲୀଳା କରିଥିଲେ। ତେଣୁ ତାପରେ ଯେତେବେଳେ ଭଗବାନଙ୍କୁ ନେଇଯାଉଛନ୍ତି, ମଥୁରାକୁ ନେଇଯାଉଛନ୍ତି, କିଏ ଅକ୍ରୁର ନେଇଯାଉଛନ୍ତି, ସେହି ସମୟରେ ଯେତେବେଳେ ଅକ୍ରୁର ଯମୁନା ନଦୀରେ ସ୍ନାନ କରୁଥିଲେ, ଯେଉଁ ଭଗବାନ ଦର୍ଶନ କଲେ, ଭଗବାନ ଦର୍ଶନ କଲା ମାନେ ଯେଉଁ ଭଗବାନ ଯେ ଆସିଥିଲେ କେଉଁଠୁ ମଥୁରାକୁ ଆସିଥିଲେ, ସେଇ ଭଗବାନ ଗଲେ ମଥୁରାକୁ, ଯେଉଁ ଭଗବାନ ଥିଲେ ବୃନ୍ଦାବନରେ ସେ ସେଇ ବୃନ୍ଦାବନ ରହିଲେ। ସେଇଥିପାଇଁ କୁହାଯାଏ ବୃନ୍ଦାବନ ପରିତ୍ୟଜ୍ୟ ପାଦ ଏକମ ନ ଗଚ୍ଛନ୍ତି, ବୃନ୍ଦାବନ ତ୍ୟାଗ କରି ଭଗବାନ ଗୋଟିଏ ପାଦ ମଧ୍ୟ ଯାଆନ୍ତି ନାହିଁ। କିନ୍ତୁ ଏସବୁ ତାଙ୍କର ପ୍ରକଟ ଲୀଳା ଅପ୍ରକଟ ଲୀଳା ବହୁତ ପ୍ରକାର ଗଭୀର ତତ୍ତ୍ୱ ସବୁ ରହିଛି। ଯାହା ହଉ, ଏଇଭଳି ଭାବରେ ପିତର ନାନ ବେଞ୍ଜେତା, ତାଙ୍କର ପିତାମାତାମାନେ ଜାଣିପାରିଲେନି ଅନ୍ୟମାନେ କଥା କ'ଣ କହିବା, ସେମାନେ ଏଇ ଭଗବାନଙ୍କ ବାଲ୍ୟଲୀଳାକୁ ଦେଖିପାରିଲେ ନାହିଁ। ଯଦିଓ ବସୁଦେବ ଏବଂ ଦେବକୀ ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି, ମା ଭଗବାନ ମଧ୍ୟ କହିଥିଲେ, ତାଙ୍କ ପୂର୍ବଜନ୍ମ କଥା ମନେ ପକାଇ ଦେଇଥିଲେ, ତମେ କ'ଣ ତମେ ଥିଲ କୃଷ୍ଣୀ ଗର୍ଭ, କୃଷ୍ଣୀ ଥିଲ ତମେ ସୁତପା, ପିତା ଥିଲେ ସୁତପା, ଇଏ ଥିଲେ କୃଷ୍ଣୀ, ସେ ଶୋକଟ ଭାବୁଛି ମନେ ପକାଉଥିଲି। ଯାହା ହଉ, ସେ କହୁଛନ୍ତି ତମେବ ପୂର୍ବେ ସ୍ୱର୍ଗେଭୁ କୃଷ୍ଣୀ ସ୍ୱାମୀଭୁ ସତେ, ସ୍ୱାମୀଭୁ ମନ୍ମତରେ ତମେ ଥିଲେ କୃଷ୍ଣୀ। ଇଏ ଯେଉଁ ଭଗବାନ ଆସିଥିଲେ, ଇଏ ଆସିଥିଲେ ବୈବସ୍ୱତମାନଙ୍କର ଅଠେଇଶତମ ଦ୍ୱାପରରେ, କିନ୍ତୁ ପ୍ରଥମ ସ୍ୱାମୀଭୁମାନଙ୍କ ସମୟରେ ସେ ଥିଲେ କିଏ, ଦେବକୀ ଏବଂ ବସୁଦେବ, ସେ ଥିଲେ କୃଷ୍ଣୀ ଏବଂ ସୁତପା। ତେଣୁ ସିଏ ବାର ହଜାର ବର୍ଷ ଧରି ତପସ୍ୟା କରିଥିଲେ, ଗୋଟେ ପୁତ୍ର ପାଇବା ପାଇଁ, ତେଣୁ ଭଗବାନ ସେହି ରୂପରେ ଆବିର୍ଭାବ ହୋଇଥିଲେ ତାଙ୍କ ପାଖରେ। ତେଣୁ ତାଙ୍କର ସେ ରୂପ ଦେଖି ସେ କହିଥିଲେ ଆପଣ ବୋଲି ମୋର ପୁତ୍ର ଦରକାର, ଆମର ପୁତ୍ର ଦରକାର। ତେଣୁ ଭଗବାନ ତାଙ୍କର ପୁତ୍ର ରୂପରେ ଆସିଥିଲେ, କୃଷ୍ଣଗର୍ଭ ତାଙ୍କ ନାମ ଥିଲା ଭଗବାନଙ୍କର। ଯେତେବେଳେ ବାମନ ରୂପରେ ଆସିଲେ ଭଗବାନ, ସେହି ସମୟରେ ସେହି କୃଷ୍ଣୀ ଏବଂ ସୁତପା ସିଏ ହେଲେ କଶ୍ୟପ ଏବଂ ଅଦିତି। ତେଣୁ ଅଦିତିଙ୍କ ଗର୍ଭରେ ଯେତେବେଳେ ସେହି ଭଗବାନ ଆସିଥିଲେ, ବ୍ରହ୍ମା ତାଙ୍କ ସ୍ତୁତିରେ ସେ କଥା କହିଥିଲେ ଯେ ତୁମେ ହେଉଛ କୃଷ୍ଣୀ ଗର୍ଭ। ଏଇ ଶୋଷକଟି ଅଷ୍ଟମ ସ୍କନ୍ଦ ପନ୍ଦର ଅଧ୍ୟାୟ ନା ସେ ଚନ୍ଦ୍ର ବର୍ଣ୍ଣନା କରାଯାଇଛି, ସେ ଶୋକଟି ଅଛନ୍ତି। ତୁମେ କ'ଣ ହେଉଛନ୍ତି ସେହି କୃଷ୍ଣୀ, କୃଷ୍ଣୀଙ୍କ ଗର୍ଭରେ ଆସିଥିଲେ, ବର୍ତ୍ତମାନ ବାମନଙ୍କ ରୂପରେ ଆସୁଛନ୍ତି ଏବଂ ପରେ ସେ ଭଗବାନ କୃଷ୍ଣ ରୂପରେ ଆସିବେ। କିନ୍ତୁ ଏତେ ତପସ୍ୟା କଲା ପରେ ମଧ୍ୟ ଭଗବାନଙ୍କ ସେ ବାଲ୍ୟଲୀଳାକୁ ସେ ଦେଖିପାରିଲେ ନାହିଁ। ସେଥିପାଇଁ ପରୀକ୍ଷିତ ମହାରାଜ ଏକଥା କହୁଛନ୍ତି, ପିତରୋ ନାମ ବିନ୍ଦିତା କୃଷ୍ଣ ଦ୍ୱାରା ଭୋଗେ ହିତମ। କୃଷ୍ଣ ଯେଉଁ ଉଦାର ଲୀଳା କରିଥିଲେ, ନିଜକୁ ବିସ୍ତାର କରି ଏଇ ଯେଉଁ ଛୋଟ ପିଲାର ଲୀଳା ସବୁ କରିଥିଲେ, ବୃନ୍ଦାବନ ଏଗାର ବର୍ଷ କାଳ ଲୀଳା କରିଥିଲେ ଭଗବାନ, ଏବଂ ଗୋଟିଏ ବର୍ଷ ସ୍ୱୟଂ ଭଗବାନ ସବୁ ଲୀଳା କରିଛନ୍ତି। ସଖା ବାଳକମାନେ ମଧ୍ୟ ସେହି ଭଗବାନ କୃଷ୍ଣ, ବତ୍ସାମାନେ ମଧ୍ୟ ସେହି ଭଗବାନ କୃଷ୍ଣ, ଏହିଭଳି ଭାବରେ ସ୍ୱୟଂ ଭଗବାନ କୃଷ୍ଣ ଏକ ବର୍ଷ କାଳ ନିଜକୁ ବିସ୍ତାର କରି ସବୁ ଲୀଳା କରିଛନ୍ତି। ତେଣୁ ଏହିସବୁ ଲୀଳାକୁ ଗାୟନ୍ତି ଅଦ୍ୟାପି କବୟୋ, ଯେଉଁମାନେ କବି ଏବଂ ବିଦ୍ୱାନ ବ୍ୟକ୍ତି, କବି କହିଲେ ବହୁତ ବିଦ୍ୱାନ ବ୍ୟକ୍ତି, ବ୍ରହ୍ମାଙ୍କୁ କବି ବୋଲି କୁହାଯାଏ। ପ୍ରଥମ ଶ୍ଳୋକରେ ସେ କଥା କୁହାଯାଇଛି ଯେ ତେନେ ବ୍ରହ୍ମହୃଦା ଯେ ଆଦି କବୟେ, ସେ ହେଉଛନ୍ତି କବି, ଆଦି କବି। କବି କହିଲେ ଯେଉଁମାନେ ବିଦ୍ୱାନ ବ୍ୟକ୍ତି, ଅତ୍ୟନ୍ତ ବିଦ୍ୱାନ ବ୍ୟକ୍ତି। ଭାଗବତ ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ କୁହାଯାଇଛି ଯେଉଁମାନେ ପ୍ରକୃତରେ କବି, କିଏ କେଉଁମାନେ ନା ତସୈବ ହେତୁ ପ୍ରୟତିତ କୋବିଦ, ଯେଉଁମାନେ କବି ବା ଯେଉଁମାନେ କୋବିଦ ସେମାନେ ସେଇଥିପାଇଁ ଚେଷ୍ଟା କରିବା କଥା। ନ ଲଭ୍ୟତେ ଯତ୍ ଭ୍ରମତାମ ଉପରିଅଧ, ଆମେ ସବୁଠୁ ଉନ୍ନତ ଲୋକ ଯେଉଁ ରହିଛି ଭ୍ରମଣ ପଟକୁ ଆରମ୍ଭ କରି ନିଜ ଲୋକ ଯେଉଁ ପାତାଳ ଲୋକ ପର୍ଯ୍ୟନ୍ତ ଭ୍ରମଣ କଲେ ମଧ୍ୟ ଯେଉଁଟା ମିଳିବ ନାହିଁ, କବି କେଉଁ ଯେଉଁମାନେ ସେମାନେ ସେଇଥିପାଇଁ ଚେଷ୍ଟା କରିବା କଥା। ତେସୈବ ହେତୁ ପ୍ରୟତିତ କୋବିଦ, ନ ଲଭ୍ୟତେ ଯତ୍ ଭ୍ରମତାମ ଉପରିଅଧ, ତର୍ଲଭ୍ୟତେ ଦୁଃଖବତ୍ ଅନ୍ୟତ ସୁଖମ। ଯେମିତି ଦୁଃଖ ପାଇବା ପାଇଁ କେହି ଚେଷ୍ଟା କରୁନାହାନ୍ତି, ସାରା ପୃଥିବୀରେ ଗୋଟିଏ ଲୋକ ଆମେ କହିବା ନାହିଁ ଇଏ ପ୍ରକୃତିରେ ଦୁଃଖ ପାଇବା ପାଇଁ ଚେଷ୍ଟା କରୁଛି, ସମସ୍ତେ ସୁଖ ପାଇବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ଦୁଃଖ ପାଇବା ପାଇଁ ଚେଷ୍ଟା ନ କଲେ ମଧ୍ୟ ଦୁଃଖ ଆସି ପହଞ୍ଚୁଛି। ତେଣୁ ସେଇଭଳି ଭାବରେ ସୁଖ ପାଇବା ଚେଷ୍ଟା ନ କଲେ ମଧ୍ୟ ସୁଖ ଆସି ପହଞ୍ଚିବ, ଇଏ ଲଜିକାଲିଟା ବୁଝାଇ ଦିଆଯାଏ। ନାରଦମାନେ କଥା କହୁଛନ୍ତି ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ, ପ୍ରହ୍ଲାଦ ମହାପୁର ମଧ୍ୟ ସେ କଥା କହିଥିଲେ ସପ୍ତମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ତାଙ୍କର ସାଙ୍ଗ ବାଳକମାନଙ୍କୁ, ଯେ ଯେଉଁ କ'ଣ ଯେଉଁ ଇନ୍ଦ୍ରିୟ ସୁଖ ଯେଉଁ ରହିଛି ସର୍ବତ୍ର ଲଭ୍ୟତେ ଦୈବା, ଯେଉଁ ସବୁଠାରେ ଇନ୍ଦ୍ରିୟ ସୁଖ ମିଳୁଛି, ଯଥା ଦୁଃଖ ମଯତ୍ନତଃ, ଯେଉଁଭଳି ଭାବରେ ଦୁଃଖକୁ ଚେଷ୍ଟା ନକଲେ ମଧ୍ୟ ଦୁଃଖ ଆସି ପହଞ୍ଚୁଛି, ସେଇଭଳି ଭାବରେ ସୁଖ ଆସି ପହଞ୍ଚିବ। ତେଣୁ ଯେଉଁମାନେ ବିଦ୍ୱାନ ଅଛନ୍ତି କବି, କବି ଭିତରେ ଶ୍ରେଷ୍ଠ ହେଉଛନ୍ତି କିଏ, ଭଗବତଗୀତା ଦଶମ ଅଧ୍ୟାୟରେ ଭଗବାନ କହିଲେ କବିନା ଉଷନା କବି, କବିମାନଙ୍କ ଭିତରେ ଯେତେ ବିଦ୍ୱାନ ବ୍ୟକ୍ତି ଅଛନ୍ତି, ଉଷନା ଉଷନା ହେଉଛନ୍ତି ଶୁକ୍ରାଚାର୍ଯ୍ୟ, ସେ ହେଉଛନ୍ତି ଜଣେ ଭଗବାନଙ୍କର ବିଭୂତି। କିନ୍ତୁ ଭଗବାନ ଏଭଳି ତାଙ୍କର ମୋହ କରିଦେଲେ, ଯେତେବେଳେ ସେ ଭଗବାନ ବାମନ ଦେବ ରୂପରେ ଆସିଥିଲେ, ବଳି ମହାରାଜଙ୍କଠାରୁ ତିନି ପାଦ ଭୂମି, ଛୋଟ ଛୋଟ ପାଦ ଦେଖେଇ କହୁଛନ୍ତି ତିନି ପାଦ ଭୂମି ନେବେ, ସେତେବେଳେ ଶୁକ୍ରାଚାର୍ଯ୍ୟ ମନା କରିଦେଲେ, ନା ତମେ ଇଏ ହେଉଛନ୍ତି ସାକ୍ଷାତ ବିଷ୍ଣୁ, ତମେ ଜାଣିନ ତିନି ପାଦ ଛୋଟ ଛୋଟ ପାଦ ଦେଖାଉଛନ୍ତି, ବିରାଟ ବିରାଟ ପାଦରେ ଦୁଇ ପାଦରେ ସବୁ ନେଇଯିବେ, ତମ ପାଖରେ କିଛି ରହିବ ନାହିଁ। ଯାହା ହଉ ଭଗବାନଙ୍କ ବ୍ୟବସ୍ଥାରେ ସେ କଥା କହିଥିଲେ, କିନ୍ତୁ ତାପରେ ସେ କହିଛନ୍ତି ସେ କଥା ଯେତେବେଳେ ଅଷ୍ଟମ ସ୍କନ୍ଧରେ ସେସବୁ ଲୀଳା ସବୁ ରହିଛି, ତେଣୁ ଆମେ ସମୟ ହେଇଗଲେ ଆମେ ସଂକ୍ଷେପରେ ଖାଲି ଏତିକି କହିବା ଯେ ଏଇଭଳି ଭାବରେ ଯେତେବେଳେ ବାଧା ହେଲା, ତାଙ୍କର ଯଜ୍ଞରେ ବିଘ୍ନ ଆସିଲା, ଭଗବାନ ବିଘ୍ନ ସୃଷ୍ଟି କଲେ, ସେତେବେଳେ ସେ ଶୁକ୍ରାଚାର୍ଯ୍ୟ କହୁଛନ୍ତି ତୁମର ଏଇ ଯେଉଁ ଯଜ୍ଞରେ 100ତମ ଯଜ୍ଞ କରୁଥିଲେ, ଯେଉଁଥିପାଇଁ କି 100ଟି ଯଜ୍ଞ ଯେଉଁମାନେ କରିବେ ସେମାନେ ଇନ୍ଦ୍ର ହେବେ, ସେଥିପାଇଁ ଆ ପର ଯେଉଁ ମନ୍ୱନ୍ତର ଆସିବ ଅଷ୍ଟମ ମନୁ ଶ୍ରାବଣୀ ମନୁଙ୍କ ସମୟରେ ସେଇ ବଳି ହେବେ, ଇନ୍ଦ୍ର ହେବେ, ବର୍ତ୍ତମାନ ପୁରନ୍ଦର ଇନ୍ଦ୍ର ଅଛନ୍ତି। ତେଣୁ ସେ ଯେଉଁ ଭଗବାନ କହିଲେ ଶୁକ୍ରାଚାର୍ଯ୍ୟଙ୍କୁ, ବାମନଦେବ କହିଲେ ତୁମେ ଏଇ ଯେଉଁ ଯଜ୍ଞରେ ବିଘ୍ନ ହେଲା ଏଟାକୁ ଦୂର କର, ସେତେବେଳେ ସେ ଗୋଟେ ପ୍ରସିଦ୍ଧ ଶ୍ଳୋକ କହିଥିଲେ। ଯେ କହିଲେ ପ୍ରଭୁ ମନୁଷ୍ୟର କର୍ତ୍ତବ୍ୟ ହେଉଛି ସମସ୍ତଙ୍କ କର୍ତ୍ତବ୍ୟ ହେଉଛି ଆପଣଙ୍କର ଆଜ୍ଞାକୁ ପାଳନ କରିବା ତେଣୁ ପ୍ରଭୁ ମନ୍ତ୍ରତଃ ତତ୍ରତଃ ଛିଦ୍ରମ ଦେଶ କାଳ ବସ୍ତୁତ ସର୍ବମ କରନ୍ତି ନିଶ୍ଚିଦ୍ରମ ଅନୁ ସଂକୀର୍ତ୍ତନ ତବ ଆମ ସବୁଥିରେ କିଛି କିଛି ତ୍ରୁଟି ରହିଛି ଆମେ କଥା କହୁଛେ ଆମର କିଛି ତ୍ରୁଟି ରହିଛି ସେଠି ପୂଜା ହେଉଛି ସେଠି ରହିଛି ତ୍ରୁଟି ରହିଛି ମନ୍ତ୍ର ତନ୍ତ୍ର ଦେଶ ମାନେ ସ୍ଥାନ ସ୍ଥାନରେ ବି କିଛି ଦୋଷ ରହିଛି କାଳ ସମୟରେ ମଧ୍ୟ ତ୍ରୁଟି ରହିଛି ବସ୍ତୁରେ ମଧ୍ୟ ତ୍ରୁଟି ରହିଛି କିନ୍ତୁ ସର୍ବଂ କରୁଛି ନିଶ୍ଚିଦ୍ରମ ସବୁକିଛି ତ୍ରୁଟି ଶୂନ୍ୟ କରିଦେବ କ'ଣ ଭଗବାନ ଯଦି ପଚାରିବେ କ'ଣ ସେଇଟା ନା ଅନୁ ସଂକୀର୍ତ୍ତନ ଦେବ ଆପଣଙ୍କର ନାମ କୀର୍ତ୍ତନ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ତେଣୁ ଏଇଭଳି ଭାବରେ ବିଦ୍ୱାନ ବ୍ୟକ୍ତିମାନେ ଗାୟନ୍ତି ଅଧ୍ୟାପି କବୟୋ ଅଧ୍ୟାପି ଏଇଟା ଯେଉଁ କୁହାଗଲା ହଁ ଆଜି ପର୍ଯ୍ୟନ୍ତ ଏଇଟା କୁହାହେଇଥିଲା କେଉଁ ସମୟରେ କଳିଯୁଗ ମାନେ ଭଗବାନ ଚାଲିଯିବାର 30 ବର୍ଷ ପରେ ପଦ୍ମପୁରାଣ ବର୍ଣ୍ଣନା କରାଯାଇଛି 30 ବର୍ଷ ପରେ ଭାଗବତଙ୍କ କଥା ସୁଖଦେବ ଗୋସ୍ୱାମୀ କହିଥିଲେ ତାର 200 ବର୍ଷ ପରେ ସୁତ ଗୋସ୍ୱାମୀ ନୈମିଷାରଣ୍ୟରେ ସ୍ୱର୍ଣ୍ଣଗାଦୀ 88,000 ଋଷିଙ୍କୁ କହିଛନ୍ତି ତେଣୁ କିନ୍ତୁ ଏ ଶବ୍ଦଟି ବର୍ତ୍ତମାନ ମଧ୍ୟ ଲାଗିବ ଗାୟନ୍ତି ଅଧ୍ୟାପି ଏ ଶବ୍ଦଟି ସେଥି ବ୍ୟବହାର ବର୍ତ୍ତମାନ ମଧ୍ୟ ଭଗବାନ ଭକ୍ତମାନେ ଏବଂ ବିଦ୍ୱାନ ବ୍ୟକ୍ତି ଆମ ସୁରଦାସ ରହିଛନ୍ତି ଏଠି କବି କବି ରହିଛନ୍ତି ସିଏ ମଧ୍ୟ ଗାନ କରୁଛନ୍ତି ସମସ୍ତେ ଗାନ କରୁଛନ୍ତି ଆହେ ନୀଳ ଶୈଳ ପ୍ରବଳ ମତ ବରଣ ପ୍ରବଳ ମତ ବରଣ ମୋ ଆରତ ନଳି ନୀଳ ନକୁକର ଦଳନ ଆହେ ନୀଳ ଶୈଳ ହଉ କବି ବହୁତ କବିତା ରଚନା କରିଛନ୍ତି ଯେଉଁମାନେ ଭଗବାନ ଭକ୍ତ ତାଙ୍କର ଯେଉଁ ଭଗବାନ ଭଳି ଗୁଣ ସବୁ ରହିଛି ତା ଦେହରେ ଗୋଟିଏ ଗୁଣ ହେଉଛି ସେ ହେଉଛନ୍ତି କବି କବି କହିଲେ ସେ କବିତା ରଚନା କରିବେ ତାଙ୍କର ସେ ଗୁଣ ରହିଛି କବି ତେଣୁ ଏଇଭଳି ଭାବରେ ଅଦ୍ୟାପି କବୟ ବିଦ୍ୱାନ ବ୍ୟକ୍ତିମାନେ କବିମାନେ ବର୍ତ୍ତମାନ ମଧ୍ୟ ଗାନ କରୁଛନ୍ତି ଇଏ ପ୍ରକୃତରେ କବି ଆମର ଯେଉଁ କବି ସମ୍ମିଳନୀ ହେଉଛି ଟିଭି ଫିଭିରେ ସବୁ ଦେଖାହେଉଛି ସବୁ କବି ସମ୍ମିଳନୀରେ କ'ଣ ହେଉଛି ନା ପୁରୁଷ ସ୍ତ୍ରୀ ଆକର୍ଷଣ ବିଷୟରେ ବହୁତ କବିତା ରଚନା କରାଯାଉଛି ବହୁତ ବାହା ବାହା କରାଯାଉଛି କିନ୍ତୁ ସେଇଟା ହେଉଛି କାକମାନଙ୍କର ସ୍ଥାନ ପ୍ରଥମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ନାରଦମୁନି କଥା କହିଥିଲେ ଯେଉଁ କବିତାରେ ଭଗବାନଙ୍କର ଗୁଣ ନାହିଁ ଯେଉଁ ପ୍ରଥମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ସେ ଶ୍ଳୋକଟି ଅଛନ୍ତି ଯେ ଏ ଶ୍ଳୋକଟି ଏତେ ଗୁରୁତ୍ୱପୂର୍ଣ୍ଣ ସେଥିପାଇଁ ଦୁଇଥର କୁହାଯାଇଛି ଦ୍ୱାଦଶ ସ୍କନ୍ଦ ଦ୍ୱାଦଶ ଅଧ୍ୟାୟ ମଧ୍ୟ ସୁତ ଗୋସ୍ୱାମୀଙ୍କ କଥା କହିଛନ୍ତି କ'ଣ ସେ ଶ୍ଳୋକ ନା ନଯତ୍ର ବଚଶ୍ଚିତ ପଦମ ହରିଦସୁ ଜଗତ୍ ପବିତ୍ର ପ୍ରଗୃଣୀତ କରିଛି ତତ୍ ବାୟସ୍ୱ ତୀର୍ଥ ମୁସନ୍ତି ମାନସା ନଯତ୍ର ହଂସା ନିରବନ୍ତି ଶିକ୍ଷା ଏମିତିକି ବ୍ୟାସଦେବ ଯେଉଁ ଭାଗବତ ଏହିସବୁ ବେଦ ଉପନିଷଦ ସବୁ ରଚନା କରିଛନ୍ତି ନାରଦମୁନି କହିଲେ ଏସବୁ କାକମାନଙ୍କର ତୀର୍ଥ କାକମାନଙ୍କର ଆସ୍ୱାଦନୀୟ ହଂସମାନଙ୍କର ଆସ୍ୱାଦନୀୟ ନୁହଁ ସେଥିପାଇଁ ତୁମେ ଶାନ୍ତି ପ୍ରାପ୍ତ ହେଇପାରୁନାହଁ ଯେଉଁ ଲେଖାରେ ବା ଯେଉଁ କବିତାରେ ବା ଯେଉଁ କାବ୍ୟରେ ଭଗବାନଙ୍କର ଗୁଣଗାନ କରାଯାଉ ନାହିଁ ଜଗତ୍ ପବିତ୍ର ଜଗତକୁ ପବିତ୍ର କରିଦେବ ସେ ଯଶ ତାର ଏତେ ଶକ୍ତି ରହିଛି କିନ୍ତୁ ଯେତେ ଆଳଙ୍କାରିକ ଭାବରେ ରଚନା କରାଯାଉ ନା କାହିଁକି ଯଦି ଭଗବାନଙ୍କର ଯଶ ନାହିଁ ସେଇଟା କାକମାନଙ୍କର ସ୍ଥାନ ତେଣୁ ଏଠି ଅଧ୍ୟାପି କବୟ କବିମାନେ ଯେଉଁମାନେ ପ୍ରକୃତରେ ଭଗବାନଙ୍କୁ ଗୁଣବାନ କରୁଛନ୍ତି ତାହେଲେ କିଛି ଭୁଲ ତ୍ରୁଟି ଥିଲେ ମଧ୍ୟ ଭଗବାନଙ୍କର ଯେ ତା ପରଶ୍ରୀଷ୍ଟ କୁହାଯାଇଛି ଅବଧବତ୍ୟପି ଯସ୍ମିନ୍ ପ୍ରତିଶ୍ଳୋକ ଅବଧବତ୍ୟପି ନାମାନି ଅନନ୍ତ ଗୀତାନି ଯତ୍ ଶୁଣନ୍ତି ଗାୟନ୍ତି ଗୁଣନ୍ତି ସାଧବ ଯେଉଁମାନେ ସାଧୁ ବ୍ୟକ୍ତି ସେମାନେ କିଛି ଲେଖାରେ କିଛି ତ୍ରୁଟି ରହିଯାଇଛି ବା ଭୁଲ ରହିଯାଇଛି ମଧ୍ୟ ସେଇଟାକୁ ସେମାନେ ଗ୍ରହଣ କରନ୍ତି ନାହିଁ ସେମାନେ ସେଇଟାକୁ ତାର ଭଲ ଗୁଣଟାକୁ ଗ୍ରହଣ କରନ୍ତି ସେମାନେ ସବୁ ସ୍ମରଣ କରନ୍ତି ବା ଶ୍ରବଣ କରନ୍ତି ବା କୀର୍ତ୍ତନ କରନ୍ତି ତେଣୁ ଏଇ ଗାୟନ୍ତି ଅଧ୍ୟାପି କବୟ ଯେଉଁ ଲୋକ ସମଳାପନ ଭଗବାନଙ୍କର ଗୁଣଗାନର ଯେଉଁ ରହିଛି ତାର ପ୍ରଭାବ ରହିଛି ଅନେକ ପ୍ରଭାବ ରହିଛି ବିଶେଷ ବଡ଼ ପ୍ରଭାବ ହେଉଛି ଲୋକ ସମଳାପନ ଅମଳ ଯେଉଁ ରହିଛି ଆମର ଯେଉଁ ମହିଳା ସବୁ ରହିଛି ଏ ମହିଳାକୁ ସବୁ ଦୂର କରେ ଆମ ସମୟ ହେଇଗଲାଣି ଆପଣମାନେ ଦେଖିବେ ଆମେ ଆପଣଙ୍କୁ ଟାସ୍କ ଦେଉଛୁ ଦ୍ୱିତୀୟ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ପରୀକ୍ଷିତ ମହାରାଜ ଏକଥା କହିଛନ୍ତି ଯେ ଭଗବାନ ତ କଥା ଶୁଣୁଛେ ସେହି ସମୟରେ କିଭଳି ଆମର ମହିଳାକୁ ଦୂର କରନ୍ତି। ଆମର ଶ୍ରୀଶ୍ରୀମନ୍ତ ଗୌରବନ୍ଦ ସିଂ ମହାରାଜ ଏ କଥାଟି କହୁଥିଲେ, ଆମର ଶରୀରରେ ଯେଉଁ ମହିଳା ରହିଛି ଆମେ ସାବୁନ ଫାବୁନ ଲଗେଇ ବହୁତ ସୁନ୍ଦର ସୁନ୍ଦର ସଫା କରୁଛେ, କିନ୍ତୁ ହୃଦୟ ଭିତରେ ମହିଳାଟାକୁ କେମିତି ସଫା ହେବ ନା? ଆମେ ଏଇ ଭଗବାନଙ୍କ ନାମ ଦ୍ୱାରା ଭଗବାନ କଥା ଶ୍ରବଣ ଦ୍ୱାରା ଆମ ହୃଦୟ ମହିଳାକୁ ସଫା କରିବା। ଏ କଥା ଦ୍ୱିତୀୟ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ପରୀକ୍ଷିତ ମହାରାଜ ସ୍ୱୟଂ କହିଛନ୍ତି ସୁଖଦେବ ଗୋସ୍ୱାମୀଙ୍କୁ ଯେ ଶୁଣ, ଆମେ ଖାଲି ସଂକ୍ଷେପରେ କହିବା କ'ଣ ନା, ପ୍ରବିଷ୍ଟ କର୍ଣ୍ଣନନ୍ଦେଣ ସ୍ୱାମନ ଭାବ ସ୍ୱରୂପମ। ଆମେ ଯେତେବେଳେ ଭଗବାନ କଥା ଶ୍ରବଣ କରୁଛେ ଭଗବାନ ଆମର କର୍ଣ୍ଣନନ୍ଦ ଦେଇକରି ଆମ ହୃଦୟରେ ପ୍ରବେଶ କରୁଛନ୍ତି। ଏବଂ ଧୁନୋତି ସମଳମ କୃଷ୍ଣ, ଯେତେ ଆମର ମହିଳା ଅଛି ସେସବୁ ସଫା କରିଦିଅନ୍ତି ଭଗବାନ। କିଭଳି ସଫା କରିଦିଅନ୍ତି ନା, ଶରୀରସ୍ୟ ଯଥା ଶରତ, ଶରତ ଋତୁରେ ଯେଉଁ ବୃଷ୍ଟି ହୁଏ ବର୍ଷା ଦିନେ ଜଳ ସବୁ ମଇଳା ହୋଇଯାଇଥାଏ, କିନ୍ତୁ ଶରତ ଋତୁର ବୃଷ୍ଟି ପଡ଼ିଲେ ସେଇଟା ସଫା ହୋଇଯାଏ। ଏ ଶୋକ ଭାଷାରେ ପ୍ରଭୁପାଦ ମହାରାଜ ବଧା ପଢ଼ିବା କଥା କହିଛନ୍ତି। ଆପଣ ଯେଉଁମାନେ ସିରିୟସ୍ ଷ୍ଟୁଡେଣ୍ଟ ସେମାନେ ସବୁ ପଢ଼ିବେ ସେଇଟାକୁ, ଯଦି ଆଗ୍ରହ ପ୍ରକାଶ କରି ପରେ ଆମେ ସେଇଟା କହିବା, ଆମର ସମୟ ହୋଇଯାଇଛି। ତେଣୁ ଆମେ କଥାକୁ ବିଶ୍ରାମ ଦେବା ପୂର୍ବରୁ କିଛି ସମୟ ରଖିବା କ୍ୱେଶ୍ଚିନ୍ ଆନ୍ସର।
ଧନ୍ୟବାଦ। ଆପଣ ଯେଉଁ ଫାଷ୍ଟ କହିଲେ ମାତା ଯଶୋଦା ଦୁଇ ଥର ଦେଖିଥିଲେ ବିଶ୍ୱରୂପ, କୋଉଠି କୋଉଠି?
ସପ୍ତମ ଅଧ୍ୟାୟରେ ରହିଛି, ବର୍ଣ୍ଣନା କରାଯାଇଛି। ସପ୍ତମ ଅଧ୍ୟାୟରେ ଭଗବାନ ଯେତେବେଳେ ତୃଣାବ୍ରତ ଏକ ବର୍ଷ ହେଇଥିଲେ, ତୃଣାବ୍ରତ ନେଇଯାଇଥିଲେ, ତାଙ୍କୁ ଉପରକୁ ନେଇଯାଇଥିଲେ। ସେଇ ଲୀଳାଟି ହେବା ପୂର୍ବରୁ ମା ଯଶୋଦା ବୋଉକୁ ଏମିତି ଗେଳ କରୁଥିଲେ, ଲାଳନ ପାଳନ କରୁଥିଲେ, ଉପରକୁ ଉଠାଉଥିଲେ, ଧରୁଥିଲେ, କରୁଥିଲା ବେଳେ ବହୁତ ଓଜନ ହେଇଗଲେ କୃଷ୍ଣ, ତେଣୁ ସେ ଆଉ ଉଠେଇ ପାରିଲେନି, ତେଣୁ ତଳେ ରଖିଦେଲେ। ତେଣୁ ତାପରେ ତୃଣାବ୍ରତ ଆସି ସେସବୁ ଲୀଳାଟି ହେଇଛି, ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଧରେ। ତେଣୁ ମା ଯଶୋଦା ଚିନ୍ତା କରୁଥିଲେ ପୁଅ କେମିତି ଏତେ ବଡ଼ ଭାରି ହେଇଗଲା, ଗୋଟିଏ ବର୍ଷ ପିଲା କେତେ ଭାରି ହବ, କେତେ ହବ, ଉଠେଇ ପାରିଲେନି ଯଶୋଦା। ତେଣୁ ମା ଯଶୋଦାଙ୍କର ଯେଉଁ ଶଙ୍କା ରହିଥିଲା ତାକୁ ଦୂର କରିବା ପାଇଁ ଭଗବାନ ଦେଖେଇ ଦେଇଥିଲେ, କାହିଁକି ମୁଁ ଏତେ ଭାରି ହେଉଛି ନା, ମୋ ଭିତରେ ସବୁ ରହିଛି। ତେଣୁ ତାଙ୍କ ମୁଖ ଭିତରେ ଦେଖେଇ ଦେଇଥିଲେ ବିଶ୍ୱରୂପ। ତାପରେ ପୁଣି ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ମାତୃ ସ୍ତନ୍ୟପାନ କରୁଥିଲେ ମା, ସେହି ସମୟରେ ତାଙ୍କର ମୁଖ ଦେଖିଥିଲା ବେଳେ ମୁଖରେ ଦେଖିଲେ ଏଇ ଯେଉଁ ବିଶେଷ ଭାବରେ ଏ ଯେଉଁ କ'ଣ ଯେଉଁ ମାଟି ଖାଇଥିଲେ ଭଗବାନ ମାତୃ, ହଁ ମା ଯେଉଁ ମାଟି ଖାଉଥିଲେ ସେହି ସମୟରେ ଯେଉଁ ଲୀଳାଟି ହେଇଥିଲା, ସେ କହିଲେ ଯଦି ମୋ କଥାକୁ ତ ଭାବୁଛ ମିଛ ବୋଲି, ମୁଁ ମାଟି ଖାଇନାହିଁ ଯଦି ଭାବୁଛ ମିଛ ବୋଲି, ତାହେଲେ ମୋର ମୁଖ ଦେଖ। ତେଣୁ ମା କହିଲେ ଦେଖା ହଉଛ ମୁଖ, ତେଣୁ ଯେତେବେଳେ ମାଆକୁ ଦେଖେଇଲେନି ମୁଖ, ସେତେବେଳେ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ସବୁ ଦେଖିଲେ, ଯଶୋଦା ନିଜକୁ ମଧ୍ୟ ଦେଖିଲେ ପୁତ୍ର ପାଟି ଗହ୍ୱରରେ। ଏ ଦୁଇ ଥର ଏଇ ଅଷ୍ଟସାତିକ ବିକାରର ଲକ୍ଷଣ ହେଉଛି ହସ୍ତପଦ ସଙ୍କୁଚିତ ହେଇଯିବ, ନେତ୍ର ବିସ୍ଫାରିତ ହେଇଯିବ, ଏସବୁ ଅଷ୍ଟସାତିକ ବିକାର ସବୁ ରହିଛି। ତେଣୁ ମହାଭାବ, ଏଇଟା ମହାଭାବ ପ୍ରକାଶ, ନାରଦଙ୍କୁ ଦେଖିଥିଲେ, ଆଉ ଏଇଟା ତ କୁହାଯାଏ ନାରଦଙ୍କୁ ଦର୍ଶନ କରିଥିଲେ, ସେ ପ୍ରାର୍ଥନା କଲେ ଯେ ପ୍ରଭୁ ଆପଣଙ୍କ ଏଇ ରୂପ ପୂଜିତ ହୁଅନ୍ତୁ। ତେଣୁ ଭଗବାନ ସେଇ ରୂପରେ ପୁରୁଷୋତ୍ତମ ଧ୍ୟାନରେ ପୂଜିତ ହେଉଛନ୍ତି। ରୋହିଣୀ ମା ଦେଖିନାହାନ୍ତି, ରୋହିଣୀ ମା ଭିତରେ ରହିଥିଲେ ନା, ଭିତରେ ସେ କଥା କହୁଥିଲେ ନା, ସେମାନଙ୍କର ଭିତରେ ବାହାରେ ଗୋଟେ ସେ ରହିଛନ୍ତି, ପଛପଟା ଆପଣଙ୍କର ପଛପଟା ଠିକ ରହିବା ଆଉ ସେଇଟା ଏତେ ଇଏ ନାହିଁ, କିନ୍ତୁ ମେନ୍ଲି ଜଗନ୍ନାଥ ବଳଦେବ ସୁଭଦ୍ରା ରୂପ ହେଇଛି ଏଇ ରୂପ। ବିଶେଷ ଭାବରେ ନାରଦଙ୍କୁ ଦେଖି ସେଇ ରୂପକୁ ପ୍ରାର୍ଥନା କରିଥିଲେ ଏଇ ରୂପ ପୂଜିତ ହୁଅନ୍ତୁ, ସେଥିପାଇଁ ସେ ରୂପରେ ସେ ପୂଜିତ ହେଉଛନ୍ତି। ଅନ୍ୟମାନେ ଦେଖିଥାଇ ପାରନ୍ତି, ଆମେ କହିପାରିବାନି ଦେଖିନାହାନ୍ତି, ଦେଖିଥାଇ ପାରନ୍ତି। ଯେଉଁମାନେ ଭଗବାନ ଭକ୍ତ ସେମାନେ ଭଗବାନ ଦେଖିବେ, ଯେ ଆମର ଶଙ୍କରାଚାର୍ଯ୍ୟ ଭଗବାନ ରୂପକୁ ଜଗନ୍ନାଥ ରୂପ ଦେଖି ସେ ଏଇ ଜଗନ୍ନାଥ ଅଷ୍ଟମ ପାଠ କଲେ, ଜଗନ୍ନାଥ ଅଷ୍ଟମ ରଚନା କଲେ, ସେ ସେଇ କୃଷ୍ଣ ରୂପକୁ ବର୍ଣ୍ଣନା କରାହେଉଛି ନା, କଦାଚିତ କାଳ ବିତଟ ବିପିନ ସଙ୍ଗୀତକର ହଉ, ସେଇ ଜାଣିଛନ୍ତି ସେ ହେଉଛନ୍ତି ଭଗବାନ କୃଷ୍ଣ, ଯେଇ ଗୌର ସେଇ କୃଷ୍ଣ ସେଇ ଜଗନ୍ନାଥ। ତେଣୁ ଜଗନ୍ନାଥ ଭକ୍ତ ସେମାନେ ଦର୍ଶନ କରିବେ, ଭଗବାନ ତାଙ୍କୁ ଚାହିଁବେ ଦର୍ଶନ କରିବେ।
ଜଗନ୍ନାଥ କ୍ଷେତ୍ର
ହେଉଛି ଏଠି ଦୁଇଟା ଯାକ ଭାବର ରହିଛି, ମାନେ ମାଧୁର୍ଯ୍ୟ ଭାବ ରହିଛି, ଐଶ୍ୱର୍ଯ୍ୟ ଭାବ ରହିଛି। ଏ ରଥଯାତ୍ରାର ରହସ୍ୟ ହେଉଛି ସେଇଟା। ରଥଯାତ୍ରା ହେଉଛି କ'ଣ, ତାର ରହସ୍ୟ ହେଉଛି କ'ଣ ନା, ସେ ବଡ଼ ବିସ୍ତାର ପ୍ରସ୍ତାବ ରହିଛି। ଖାଲି ଏତିକି ଆମେ ଜାଣିବା ଯେ କୁରୁକ୍ଷେତ୍ରରେ ଯେତେବେଳେ ଭଗବାନ ଆସି ପହଞ୍ଚିଥିଲେ, ସେହି ସମୟରେ ଦ୍ୱାରକାରୁ ଆସିଥିଲେ, କ'ଣ ହସ୍ତିନାପୁର ଆସିଥିଲେ, ବୃନ୍ଦାବନ ସମସ୍ତେ ଯାଇଥିଲେ, ଏବଂ ଗୋପୀମାନେ ଯେତେବେଳେ ଭଗବାନ ମିଳିଲେ, ଦର୍ଶନ କଲେ, ତାଙ୍କର ସେ ରୂପ ଦେଖି ସେ ଆନନ୍ଦ ପ୍ରାପ୍ତ ହେଲେ ନାହିଁ, ତେଣୁ ସେ ତାଙ୍କୁ ନେଇଗଲେ ବୃନ୍ଦାବନକୁ କହିଲା। ଏ ରଥଯାତ୍ରାର ତାତ୍ପର୍ଯ୍ୟ ହେଉଛି ଏଇଟା, ସେ ଐଶ୍ୱର୍ଯ୍ୟ ଲୀଳାରୁ ମାଧୁର୍ଯ୍ୟ ଲୀଳାକୁ ଯାଉଛନ୍ତି, ଦ୍ୱାରକାରୁ ସେ ଯାଉଛନ୍ତି ବୃନ୍ଦାବନକୁ। ଆମର ଯେଉଁ ସିଂହଦ୍ୱାର ରହିଛି, ଭଗବାନଙ୍କର ମନ୍ଦିର ରହିଛି, ସେଠି ଐଶ୍ୱର୍ଯ୍ୟ ଲୀଳାରେ ପୂଜିତ ହେଉଛନ୍ତି, ସୁବର୍ଣ୍ଣ ବେଶ ଇତ୍ୟାଦି ସବୁ ରହିଛି। କିନ୍ତୁ ଏଇ ଯେଉଁ ରଥଯାତ୍ରା ହେଉଛି, ସେ ଯେଉଁ 9 ଦିନ ରଥଯାତ୍ରା ହେଉଛି, 9 ଦିବସ, ସେଠାରେ ଭଗବାନଙ୍କର ଏଇ ଗୋବର୍ଦ୍ଧନ ଲୀଳା ସବୁ, ବୃନ୍ଦାବନ ଲୀଳା ସବୁ ହେଉଛି, ପରିବେଷଣ ହେଉଛି। ତେଣୁ ସେଇଠି ପୁରୀ କ୍ଷେତ୍ର ହେଉଛି, ସେଥିପାଇଁ ମହାପ୍ରଭୁ ଆସିଥିଲେ ପୁରୀରେ 24 ବର୍ଷ କାଳ ରହିଥିଲେ, କାରଣ ଏଠି ଐଶ୍ୱର୍ଯ୍ୟ ରହିଛି, ମାଧୁର୍ଯ୍ୟ ରହିଛି, ଦୁଇଟା ଏକ ଭାବ ରହିଛି। ଜୟ ଶ୍ରୀ ଭାଗବତ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବ ଦେବୀ କାଳି ଗୋପନାନନ୍ଦେ
ପ୍ରଭୁ କି
ଜୟ। ଆପଣ ଶୁଣିପାରିନାହାନ୍ତି ନା, ଆପଣ କଥାରେ ଆପଣ ପ୍ରବେଶ କରିଯାଇଛନ୍ତି, ତେଣୁ ଶୁଭିନି ତାଙ୍କୁ। ଘଣ୍ଟା ବାଜିରେ ପଚାରିଲେ ପୁରା ନା, ସେ ଓ ଆଚ୍ଛା।